ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଆସନ୍ତା ମଙ୍ଗଳବାରଠାରୁ ଦୁଇଦିନିଆ ସାଉଦି ଆରବ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ. ଦେଶରେ ସ୍ୱାସ୍ଥ୍ୟସେବା କ୍ଷେତ୍ର ପାଇଁ ଏକ ସାମଗ୍ରିକ ଆଭିମୁଖ୍ୟ ନେଇ ସରକାର କାର୍ଯ୍ୟ କରୁଛନ୍ତି, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ. ଅନ୍ଲାଇନ୍ ଠକେଇ ପ୍ରତି ସତର୍କ ରହିବାକୁ ତୀର୍ଥଯାତ୍ରୀ ଏବଂ ପର୍ଯ୍ୟଟକଙ୍କୁ ଭାରତୀୟ ସାଇବର କ୍ରାଇମ୍ ସମନ୍ୱୟ କେନ୍ଦ୍ରର ପରାମର୍ଶ. ବାଂଲାଦେଶରେ ହିନ୍ଦୁ ସଂଖ୍ୟାଲଘୁ ନେତାଙ୍କ ଅପହରଣ ଓ ହତ୍ୟା ଘଟଣାକୁ ତୀବ୍ର ନିନ୍ଦା କଲା ଭାରତ. ଏବଂ ଆଜିର ଆଇପିଏଲ୍ର ଦ୍ୱିତୀୟ ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ର ନିଷ୍ପତ୍ତି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମଙ୍ଗଳବାରଠାରୁ ଦୁଇଦିନିଆ ସାଉଦି ଆରବ ଗସ୍ତରେ ଯିବେ. ସାଉଦି ଆରବର ଯୁବରାଜ ତଥା ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍ ସଲମାନଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ଗସ୍ତରେ ଯାଉଛନ୍ତି. ଏ ସମ୍ପର୍କରେ ଆଜି ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ସଚିବ ବିକ୍ରମ ମିଶ୍ରି କହିଛନ୍ତି, ଭାରତର ରଣନୈତିକ ସହଯୋଗୀ ଭାବେ ସାଉଦି ଆରବର ଗୁରୁତ୍ୱକୁ ଶ୍ରୀ ମୋଦିଙ୍କର ଏହି ଗସ୍ତ ପ୍ରତିଫଳନ କରୁଛି. ସେଠାରେ ବିଶାଳ ଭାରତୀୟ ପ୍ରବାସୀ ସମ୍ପ୍ରଦାୟ ରହିଛନ୍ତି, ଯାହାକି ସମ୍ଭବତଃ ବିଶ୍ୱର ଦ୍ୱିତୀୟ ବୃହତ୍ତମ ପ୍ରବାସୀ ସମ୍ପ୍ରଦାୟ. ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବାରେ ଶ୍ରୀ ମୋଦିଙ୍କର ଏହି ଗସ୍ତ ବିଶେଷ ସହାୟକ ହେବ ବୋଲି ସେ କହିଛନ୍ତି. ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ 2016 ଏବଂ 2019 ମସିହା ପରେ ପ୍ରଧାନମନ୍ତ୍ରୀଙ୍କର ଏହା ତୃତୀୟ ସାଉଦି ଆରବ ଗସ୍ତ. ସେପ୍ଟେମ୍ବର 2023 ମସିହାରେ G20 ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରିନ୍ସ ସଲମାନ ନୂଆଦିଲ୍ଲୀ ଗସ୍ତରେ ଆସିଥିଲେ. ଏହି ଅବସରରେ ଭାରତ ସାଉଦି ଆରବ ଦ୍ୱିପାକ୍ଷିକ ସହଯୋଗୀ ପରିଷଦର ପ୍ରଥମ ବୈଠକରେ ସେ ଅଧ୍ୟକ୍ଷତା କରିଥିଲେ. ସାମାଜିକ, ସାଂସ୍କୃତିକ ଏବଂ ବାଣିଜ୍ୟିକ କ୍ଷେତ୍ର ସମେତ ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଘନିଷ୍ଠ ଏବଂ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଛି. ଇଷ୍ଟର ପର୍ବ ପାଳନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀ, ବିଶେଷକରି ଦେଶ ଏବଂ ବିଦେଶରେ ରହୁଥିବା ଖ୍ରୀଷ୍ଟିଆନ ସମ୍ପ୍ରଦାୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି. ତାଙ୍କ ବାର୍ତ୍ତାରେ ରାଷ୍ଟ୍ରପତି କହିଛନ୍ତି, ଯୀଶୁଖ୍ରୀଷ୍ଟଙ୍କ ପୁନରୁତ୍ଥାନକୁ ସ୍କରଣ କରି ପାଳନ କରାଯାଉଥିବା ଏହି ପର୍ବ ନିଃସ୍ୱାର୍ଥପର ପ୍ରେମ ଏବଂ ସେବାର ବାର୍ତ୍ତା ପ୍ରଦାନ କରିଥାଏ. ଯୀଶୁଖ୍ରୀଷ୍ଟଙ୍କ ବଳିଦାନ, ତ୍ୟାଗ ଏବଂ କ୍ଷମାର ମୂଲ୍ୟକୁ ଶିଖାଇଥାଏ. ତାଙ୍କର ଜୀବନ ମାନବଜାତିକୁ ସତ୍ୟ, ନ୍ୟାୟ ଏବଂ କରୁଣାର ପଥ ଅନୁସରଣ କରିବାକୁ ପ୍ରେରଣା ଯୋଗାଇଥାଏ ବୋଲି ରାଷ୍ଟ୍ରପତି କହିଛନ୍ତି. ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ ଯୀଶୁଖ୍ରୀଷ୍ଟଙ୍କ ଦୟା, କ୍ଷମା ଏବଂ ସେବାର କାଳଜୟୀ ଶିକ୍ଷା ନାଗରିକଙ୍କୁ ଏକ ସୌହାର୍ଦ୍ଦପୂର୍ଣ୍ଣ ସମାଜ ଗଠନ ଦିଗରେ ମାର୍ଗଦର୍ଶନ କରିଥାଏ ବୋଲି କହିଛନ୍ତି. ନୂଆଦିଲ୍ଲୀଠାରେ ଆସନ୍ତା ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶାସନିକ ଅଧିକାରୀଙ୍କ ସମ୍ମିଳନୀକୁ ସମ୍ବୋଧନ କରିବେ. 17ତମ ପ୍ରଶାସନିକ ସେବା ଦିବସ ପାଳନ ଅବସରରେ ଏହି ସମ୍ମିଳନୀର ଆୟୋଜନ କରାଯାଇଛି. ଏହି ଅବସରରେ ସାଧାରଣ ପ୍ରଶାସନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷଙ୍କୁ ପ୍ରଧାନମନ୍ତ୍ରୀ ପୁରସ୍କାର ପ୍ରଦାନ କରିବାର କାର୍ଯ୍ୟସୂଚୀ ରହିଛି. ଜିଲ୍ଲାର ସାମଗ୍ରିକ ବିକାଶ, ବ୍ଲକସ୍ତରୀୟ ଆକାଂକ୍ଷୀ କାର୍ଯ୍ୟକ୍ରମ, ଉଦ୍ଭାବନ ଆଦି କ୍ଷେତ୍ରରେ 16ଟି ପୁରସ୍କାର ପ୍ରଦାନ କରାଯିବ. ଯକୃତ ରୋଗର କାରଣ ଏବଂ ଏହାର ନିରାକରଣ ଦିଗରେ ଜନସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଯକୃତ ଦିବସ ପାଳନ କରାଯାଉଛି. ଚଳିତ ବର୍ଷର ବିଷୟବସ୍ତୁ ରହିଛି, ଖାଦ୍ୟ ହେଉଛି ମହୌଷଧି. ଏହି ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ଦେଶରେ ସ୍ୱାସ୍ଥ୍ୟସେବା କ୍ଷେତ୍ର ପାଇଁ ସରକାର ଏକ ସାମଗ୍ରିକ ଆଭିମୁଖ୍ୟ ସହିତ କାର୍ଯ୍ୟ କରୁଛନ୍ତି. ନୂଆଦିଲ୍ଲୀସ୍ଥିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲିଭର ଆଣ୍ଡ ବିଲିଏରି ସାଇନ୍ସେସ୍ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 11 ବର୍ଷ ମଧ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି. ସ୍ୱାସ୍ଥ୍ୟ ବଜେଟ୍ ଏବେ 1,27,000 କୋଟି ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ଦେଶରେ ଏମ୍ସ ସଂଖ୍ୟା 23ରେ ପହଞ୍ଚିଛି. ମେଡିକାଲ କଲେଜ ସଂଖ୍ୟା ମଧ୍ୟ 387 ବୃଦ୍ଧି ପାଇ 780 ପହଞ୍ଚିଛି. ଯକୃତ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱ ପ୍ରଦାନ କରି ମନ୍ତ୍ରୀ ଶ୍ରୀ ଶାହା ନିୟମିତ ବ୍ୟାୟାମ, ସନ୍ତୁଳିତ ଖାଦ୍ୟ ଗ୍ରହଣ ମାଧ୍ୟମରେ ସୁସ୍ଥ ଜୀବନଶୈଳୀ ଆପଣେଇବାକୁ ପରାମର୍ଶ ଦେଇଛନ୍ତି.
विश्व यकृत दिन पर भी मैं देश भर के विशेषकर सभी युवाओं को जिनको अभी 40-50 साल तक अपना जीवन व्यतीत करना है, इस देश के विकास में योगदान देना है, वो युवाओं को मैं जरूर कहना चाहूंगा कि अपने शरीर के लिए 2 घंटा और दिमाग के लिए कम से कम 6 घंटे की नींद एक बार रिजर्व कर लीजिए, अनेक गुना उपयोगिता इसकी बढ़ जाएगी.
ଏହି ଅବସରରେ ଶ୍ରୀ ଶାହା କର୍ପୋରେଟ୍ ସଂସ୍ଥାଗୁଡ଼ିକୁ ସେମାନଙ୍କ ସାମାଜିକ ପ୍ରତିବଦ୍ଧତା କାର୍ଯ୍ୟକ୍ରମରେ ସୁସ୍ଥ ଯକୃତ ସଚେତନତା ଅଭିଯାନକୁ ଅନ୍ତର୍ଭୁକ୍ତ କରିବାକୁ ପରାମର୍ଶ ଦେଇଛନ୍ତି. ଟେସ୍ଲାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏଲନ୍ ମସ୍କ କହିଛନ୍ତି ଚଳିତ ବର୍ଷ ଶେଷ ସୁଦ୍ଧା ସେ ଭାରତ ଗସ୍ତରେ ଆସିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମତ ଦେଇ ସେ କହିଛନ୍ତି ଶ୍ରୀ ମୋଦିଙ୍କ ସାକ୍ଷାତ ଆଲୋଚନା ତାଙ୍କ ପାଇଁ ଗୌରବର ବିଷୟ। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗତକାଲି ଶ୍ରୀ ମସ୍କ ସହ ବୈଷୟିକ ଏବଂ ଉଦ୍ଭାବନ କ୍ଷେତ୍ରରେ ସହଭାଗିତା ନେଇ ଆଲୋଚନା କରିଥିଲେ। ଅନ୍ଲାଇନ୍ ଠକେଇ ତଥା ଧାର୍ମିକ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକଙ୍କୁ ଲକ୍ଷ୍ୟରେ ରଖି କରାଯାଉଥିବା ଠକେଇ ପ୍ରତି ସତର୍କ ରହିବାକୁ କୁହାଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନରେ ଥିବା ଭାରତୀୟ ସାଇବର କ୍ରାଇମ୍ ସମନ୍ୱୟ କେନ୍ଦ୍ର ଆଜି ଏ ନେଇ ସତର୍କ ସୂଚନା ଜାରି କରିଛି। କୌଣସି ଦେୟ ଦେବା ପୂର୍ବରୁ ସତର୍କତା ଅବଲମ୍ଭନ କରିବା ଏବଂ ୱେବ୍ସାଇଟ୍ର ସତ୍ୟତା ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି। ଗୁଗୁଲ୍, ଫେସ୍ବୁକ୍ କିମ୍ବା ହ୍ୱାଟ୍ସଆପ୍ରେ ଆସୁଥିବା ଅଜଣା କଲ୍ କିମ୍ବା ଲିଙ୍କ୍ ଉପରେ କ୍ଲିକ୍ କରିବା ପୂର୍ବରୁ ସତର୍କ ରହିବାକୁ କୁହାଯାଇଛି। ମିଥ୍ୟା ୱେବ୍ସାଇଟ୍, ସୋସିଆଲ୍ ମିଡିଆ ପେଜ୍, ଫେସ୍ବୁକ୍ ପୋଷ୍ଟ ଏବଂ ଗୁଗୁଲ୍ ଭଳି ମାଧ୍ୟମରେ ସର୍ଚ୍ଚ କରିବା ବେଳେ ଏଭଳି ଠକେଇ ହେଉଥିବା କେନ୍ଦ୍ର କହିଛି। ଚାରିଧାମ ଯାତ୍ରା ପାଇଁ ଶ୍ରଦ୍ଧାଳୁ ଅନ୍ଲାଇନ୍ ବୁକିଂ କରିବା ବେଳେ ଏସବୁ ପ୍ରତି ତୀକ୍ଷ୍ଣ ନଜର ରଖିବାକୁ ପଡ଼ିବ। କେବଳ ସରକାରୀ ପୋର୍ଟାଲ୍ କିମ୍ବା ବିଶ୍ୱସ୍ତ ଟ୍ରାଭେଲିଂ ଏଜେନ୍ସି ମାଧ୍ୟମରେ ବୁକିଂ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି। ଆବଶ୍ୟକ ସ୍ଥଳେ ଜାତୀୟ ସାଇବର କ୍ରାଇମ୍ ରିପୋର୍ଟିଂ ପୋର୍ଟାଲ୍ www.cybercrime.gov.in କିମ୍ବା ହେଲ୍ପଲାଇନ୍ ନମ୍ଘର 1930ରେ ଜଣାଇବାକୁ ଅନୁରୋଧ କରାଯାଇଛି। ବାଂଲାଦେଶରେ ହିନ୍ଦୁ ସଂଖ୍ୟାଲଘୁ ନେତା ଭବେଶ ଚନ୍ଦ୍ର ରାୟଙ୍କ ଅପହରଣ ଏବଂ ହତ୍ୟା ଘଟଣାରେ ଭାରତ ତୀବ୍ର ନିନ୍ଦା କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି ଏହି ଘଟଣା ବାଂଲାଦେଶରେ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଅଧୀନରେ ହିନ୍ଦୁ ସଂଖ୍ୟାଲଘୁଙ୍କ ଉପରେ ସୁବ୍ୟବସ୍ଥିତ ଅତ୍ୟାଚାରର ଧାରାକୁ ପ୍ରତିଫଳନ କରୁଛି। ହିନ୍ଦୁଙ୍କ ସମେତ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ସୁରକ୍ଷା ଦେବା ପାଇଁ ମଧ୍ୟବର୍ତ୍ତୀକାଳୀନ ସରକାର ପଦକ୍ଷେପ ନେବାକୁ ସେ ଆହ୍ୱାନ ଦେଇଛନ୍ତି। ସୂଚନାଯୋଗ୍ୟ, ଦିନାଜପୁର ଜିଲ୍ଲାର ବିରାଲ ଅଞ୍ଚଳରେ ପ୍ରମୁଖ ହିନ୍ଦୁ ସମ୍ପ୍ରଦାୟ ନେତା ଭବେଶ ଚନ୍ଦ୍ର ରାୟଙ୍କୁ ଗତ ଗୁରୁବାର ଅପରାହ୍ନରେ ଅପହରଣ ସହ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଶ୍ରୀ ରାୟ ବାଂଲାଦେଶ ପୂଜା ପ୍ରସାର ପରିଷଦର ବିରାଲ ଶାଖାର ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ। ଭାରତର ପ୍ରଥମ ଉପଗ୍ରହ ଆର୍ଯ୍ୟଭଟ୍ଟକୁ ଆଜି 50 ବର୍ଷ ପୂରଣ ହୋଇଛି। 1975 ଆଜିର ଦିନରେ ଉତ୍କ୍ଷେପଣ କରାଯାଇଥିବା ଏହି ଉପଗ୍ରହକୁ ପ୍ରାଚୀନ ଭାରତୀୟ ଗଣିତଜ୍ଞ ତଥା ଜ୍ୟୋତିର୍ବିଜ୍ଞାନୀ ଆର୍ଯ୍ୟଭଟ୍ଟଙ୍କ ନାମରେ ନାମିତ କରାଯାଇଥିଲା। ସୌର ପଦାର୍ଥ ବିଜ୍ଞାନ, ଏରୋନୋମି ଏବଂ ଜ୍ୟୋତିର୍ବିଜ୍ଞାନ ଭଳି କ୍ଷେତ୍ରରେ ଅନୁସନ୍ଧାନ କରିବା ପାଇଁ ଏହି ଉପଗ୍ରହକୁ ପ୍ରସ୍ତୁତ କରାଯାଇଥିଲା। ଇସ୍ରୋ ଦ୍ୱାରା ନିର୍ମିତ ଏହି ଉପଗ୍ରହକୁ ୟୁଏସ୍ଏସ୍ଆର୍ ସହାୟତାରେ କାପୁସ୍ତିଆନ୍ ୟାର୍ କ୍ଷେପଣାସ୍ତ୍ର କେନ୍ଦ୍ରରୁ ଆର୍ଯ୍ୟଭଟ୍ଟକୁ ମହାକାଶକୁ ଛଡ଼ାଯାଇଥିଲା। ପାଞ୍ଚ ଦିନ କକ୍ଷପଥରେ ରହିବା ପରେ ବିଦ୍ୟୁତ୍ ବିଚ୍ଛିନ୍ନତା କାରଣରୁ ଆର୍ଯ୍ୟଭଟ୍ଟର ପରୀକ୍ଷଣ ବନ୍ଦ ହୋଇଥିଲା। ତେବେ ଏହି ସମୟ ମଧ୍ୟରେ ସଂଗ୍ରହ କରାଯାଇଥିବା ତଥ୍ୟ ପରବର୍ତ୍ତୀ ସମୟରେ ବୈଜ୍ଞାନିକଙ୍କୁ ଉପଗ୍ରହ ବିକାଶରେ ଗୁରୁତ୍ୱପୂର୍ଣ୍ଣ ସହାୟତା ପ୍ରଦାନ କରିଥିଲା। ଆର୍ଯ୍ୟଭଟ୍ଟ ମାଧ୍ୟମରେ ଭାରତ ମହାକାଶ ଅଭିଯାନର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲା। ଭାରତର ଔଷଧ ରପ୍ତାନୀ ଗତ ଆର୍ଥିକ ବର୍ଷରେ 30 ବିଲିୟନ୍ ଡଲାର ଅତିକ୍ରମ କରିଥିଲା। ଯୁକ୍ତରାଷ୍ଟ୍ର ଆମେରିକା ଏହାର ପ୍ରମୁଖ ବଜାର ରହିଥିଲା। ଦେଶର ମୋଟ ଔଷଧ ରପ୍ତାନୀର ଏହା 1/3 ଅଧିକ ଥିବା ଜଣାପଡ଼ିଛି। ସରକାରୀ ବାଣିଜ୍ୟ ତଥ୍ୟ ଅନୁଯାୟୀ 2023-24 ଆର୍ଥିକ ବର୍ଷ ତୁଳନାରେ ଏହା 9% ଅଧିକ। ମାର୍ଚ୍ଚ 2025 ସୁଦ୍ଧା ଆର୍ଥିକ ବର୍ଷର ଔଷଧ ରପ୍ତାନୀ 30%ରୁ ଅଧିକ ବୃଦ୍ଧି ପାଇ 3,681 ନିୟୁତ ଡଲାରରେ ପହଞ୍ଚିଥିଲା। ପାକିସ୍ତାନରେ ଆଜି ପୂର୍ବାହ୍ନରେ 5.9 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା। ତେବେ ଏଥିରେ କେହି ମୃତାହତ କିମ୍ବା ଘରଦ୍ୱାର କ୍ଷତିଗ୍ରସ୍ତ ହୋଇନଥିବା ଜଣାପଡ଼ିଛି। ଜାତୀୟ ଭୂକମ୍ପ ସର୍ବେକ୍ଷଣ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଫଗାନିସ୍ତାନ ତାଜିକିସ୍ତାନ ସୀମାବର୍ତ୍ତୀ ଅଞ୍ଚଳରେ ଏହାର ଉତ୍ପତ୍ତି ସ୍ଥଳ ଥିଲା। ଭୂସ୍ତରଠାରୁ 94 କିଲୋମିଟର ଗଭୀରତାରେ ଏହି କେନ୍ଦ୍ର ଥିବା ଜଣାପଡ଼ିଛି। ଇସ୍ଲାମାବାଦ, ଲାହୋର, ପେଶୱାର, ରାଓ୍ୱଲପିଣ୍ଡି ସମେତ ଖାଇବର ପଖତୁଆ ଏବଂ ପାକିସ୍ତାନର ବିଭିନ୍ନ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି। ଆଇପିଏଲ୍ କ୍ରିକେଟ୍ର ଦ୍ୱିତୀୟ ମ୍ୟାଚ୍ରେ ଆଜି ଆଉ ଅଳ୍ପ ସମୟ ପରେ ରାଜସ୍ଥାନ ରୟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମୁକାବିଲା ଆରମ୍ଭ ହେବ। ଜୟପୁରର ସବାଇ ମାନସିଂ କ୍ରିକେଟ୍ ଷ୍ଟାଡିୟମ୍ଠାରେ ଆରମ୍ଭ ହେବାକୁ ଥିବା ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ନିଷ୍ପଭି ନେଇଛି। ଆଜିର ପ୍ରଥମ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସର ବ୍ୟାଟିଂ ଜାରି ରହିଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ଗୁଜରାଟ ଟାଇଟନ୍ସ ନିଷ୍ପଭି ନେଇଥିଲା। ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ 20 ଓଭର୍ର 8 ୱିକେଟ୍ ବିନିମୟରେ 203 ରନ୍ ସଂଗ୍ରହ କରିଥିଲା। ଗୁଜରାଟ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ସର୍ବାଧିକ 4 ୱିକେଟ୍ ଅକ୍ତିଆର କରିଥିଲେ। ବିଜୟ ଲକ୍ଷ୍ୟକୁ ପିଛା କରି ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଗୁଜରାଟ ଟାଇଟନ୍ସ 15 ଓଭର୍ରେ 2 ୱିକେଟ୍ ହରାଇ 158 ରନ୍ ସଂଗ୍ରହ କରିଥିଲା। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଆସନ୍ତା ମଙ୍ଗଳବାରଠାରୁ 2 ଦିନିଆ ସାଉଦି ଆରବ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ଦେଶରେ ସ୍ୱାସ୍ଥ୍ୟସେବା କ୍ଷେତ୍ର ପାଇଁ ଏକ ସାମଗ୍ରିକ ଆଭିମୁଖ୍ୟ ନେଇ ସରକାର କାର୍ଯ୍ୟ କରୁଛନ୍ତି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଅନ୍ଲାଇନ୍ ଠକେଇ ପ୍ରତି ସତର୍କ ରହିବାକୁ ତୀର୍ଥଯାତ୍ରୀ ଏବଂ ପର୍ଯ୍ୟଟକଙ୍କୁ ଭାରତୀୟ ସାଇବର କ୍ରାଇମ୍ ସମନ୍ୱୟ କେନ୍ଦ୍ରର ପରାମର୍ଶ, ବାଂଲାଦେଶରେ ହିନ୍ଦୁ ସଂଖ୍ୟାଲଘୁ ନେତାଙ୍କ ଅପହରଣ ହତ୍ୟା ଘଟଣାକୁ ତୀବ୍ର ନିନ୍ଦା କଲା ଭାରତ, ଏବଂ ଆଇପିଏଲ୍ର ଆଜିର ଦ୍ୱିତୀୟ ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ର ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।